ആകാശവാണി. ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଅନ୍ୟାନ୍ୟ ପ୍ରକଳ୍ପର କଲେ ଉଦ୍ଘାଟନ। ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ସବୁଠାରୁ ବଡ଼ ଚୁକ୍ତି ବୋଲି କହିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର। ଆସନ୍ତାକାଲିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତର ପ୍ରଥମ ବାଣିଜ୍ୟିକ ବୈଦ୍ୟୁତିକ ଟ୍ରକ୍ ବ୍ୟାଟେରୀ ସ୍ୱାପିଂ ଓ ଚାର୍ଜିଂ ଷ୍ଟେସନର ଉଦ୍ଘାଟନ କଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଏବଂ ଧାତୁ ଜୈବ ଢାଞ୍ଚା ବିକାଶ ପାଇଁ ତିନି ଜଣ ବୈଜ୍ଞାନିକ ପାଇବେ ଚଳିତ ବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ପର୍ଯ୍ୟାୟ ଏକ ଓ ଅନ୍ୟାନ୍ୟ ଯୋଗାଯୋଗ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ପ୍ରକଳ୍ପଗୁଡ଼ିକ ଅଭିବୃଦ୍ଧି ଏବଂ ସୁଯୋଗର ଏକ ବୈଷୟିକ କେନ୍ଦ୍ର ଭାବରେ ସହରର ସ୍ଥିତିକୁ ସୁଦୃଢ଼ କରିବ।
ନଭି ମୁମ୍ବାଇ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ ଏକ ଐସା ପ୍ରୋଜେକ୍ଟ ହେ ଜିସ୍ମେ ବିକଶିତ ଭାରତ କି ଝଲକ ହେ। ଛତ୍ରପତି ଶିବାଜୀ ମହାରାଜ କି ଧରତୀ ପର ବନା ହେ और इसका आकार कमल के फूल जैसा है, यानी ये संस्कृति और समृद्धि का जीवंत प्रतीक है। इस नए एयरपोर्ट से महाराष्ट्र के किसान यूरोप और मिडिल ईस्ट के सुपर मार्केट से भी जुड़ जाएंगे, यानी किसान की ताजा उपज फल फूल सब्जी और मछुआरों के उत्पाद तेजी से ग्लोबल मार्केट तक पहुंच पाएंगे।
ଶ୍ରୀ ମୋଦି ଦୁଇଦିନିଆ ଗସ୍ତରେ ଯାଇ ମୁମ୍ବାଇରେ ପହଞ୍ଚିଛନ୍ତି। ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ସାର୍ କେର୍ ଷ୍ଟାର୍ମର ଭାରତକୁ ତାଙ୍କର ପ୍ରଥମ ସରକାରୀ ଗସ୍ତରେ ଆସି ସକାଳେ ମୁମ୍ବାଇରେ ପହଞ୍ଚିଛନ୍ତି। ତାଙ୍କୁ ମହାରାଷ୍ଟ୍ର ତଥା ଗୁଜରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍, ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏବଂ ଏକନାଥ ସିନ୍ଦେ ପ୍ରମୁଖ ସ୍ୱାଗତ କରିଥିଲେ। ଏହି ଦୁଇଦିନରେ ଶ୍ରୀ ମୋଦି ଓ କେର୍ ଷ୍ଟାର୍ମରଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବା ସହ ମୁମ୍ବାଇର ଜିଓ ୱାର୍ଲଡ ସେଣ୍ଟରରେ ଗ୍ଲୋବାଲ୍ ଫିନ୍ଟେକ୍ ଫେଷ୍ଟର ଷଷ୍ଠ ସଂସ୍କରଣରେ ମଧ୍ୟ ଯୋଗଦେବେ। ଆସନ୍ତାକାଲି ଉଭୟ ନେତା ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ୟୁରୋପୀୟ ସଂଘ ଛାଡ଼ିବା ପରେ ବ୍ରିଟେନ୍ ସ୍ୱାକ୍ଷର କରିଥିବା ସବୁଠାରୁ ବଡ଼ ଚୁକ୍ତି ବୋଲି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର କହିଛନ୍ତି। ମୁମ୍ବାଇ ଗସ୍ତର ପ୍ରଥମ ଦିନରେ ଆଜି ସେଠାରେ ବ୍ୟବସାୟିକ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ବାଣିଜ୍ୟ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଚଳିତ ବର୍ଷ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ରିଟେନ୍ ଗସ୍ତ ପରେ ଏଭଳି ଚୁକ୍ତି ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ସେ କହିଛନ୍ତି ଏହା ବ୍ରିଟେନ୍ ଦ୍ୱାରା ଭାରତକୁ ପଠାଯାଇଥିବା ସବୁଠାରୁ ବଡ଼ ବାଣିଜ୍ୟ ମିଶନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଲଣ୍ଡନ ଗସ୍ତ ସମୟରେ ସ୍ୱାକ୍ଷରିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବାର୍ଷିକ 25.5 ବିଲିୟନ୍ ପାଉଣ୍ଡ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହି ଚୁକ୍ତିନାମାରେ ବୟନ, ହ୍ୱିସ୍କି ଏବଂ କାର୍ ଭଳି ଉତ୍ପାଦ ଉପରେ ପ୍ରମୁଖ ଶୁଳ୍କ ହ୍ରାସ ଅନ୍ତର୍ଭୁକ୍ତ ରହିଛି, ଯାହା ଉଭୟ ଦେଶରୁ ରପ୍ତାନୀକୁ ଅଧିକ ପ୍ରତିଯୋଗିତାମୂଳକ କରିବ। ଏହି ଚୁକ୍ତିନାମା ଅନୁଯାୟୀ ବ୍ରିଟେନ୍ ପୂର୍ଣ୍ଣ ବାଣିଜ୍ୟ ମୂଲ୍ୟ ସହିତ 99.1% ଶୁଳ୍କ ରେଖା ପ୍ରଦାନ କରିବ। ମୁଖ୍ୟତଃ ଶୂନ୍ୟ ଶୁଳ୍କରେ ଭାରତୀୟ ବ୍ୟବସାୟୀଗୁଡ଼ିକୁ ବ୍ରିଟେନ୍ ବଜାରରେ ପ୍ରବେଶ କରିବାର ମଧ୍ୟ ସୁଯୋଗ ମିଳିବ। ଏହି ଚୁକ୍ତି ଦ୍ୱାରା ଉଭୟ ଦେଶରେ ହଜାର ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ବିଶେଷକରି ବୟନ ଶିଳ୍ପ, ଚମଡ଼ା, ଜୋତା, କ୍ରୀଡ଼ା ସାମଗ୍ରୀ ଏବଂ ଇଞ୍ଜିନିୟରିଂ କ୍ଷେତ୍ର ଅଗ୍ରପ୍ରାଧାନ୍ୟ ପାଇବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷଙ୍କୁ ସ୍ୱାଗତ ଜଣାଇଥିଲେ। ସାମାଜିକ ଗଣମାଧ୍ୟମର ଏକ ବାର୍ତ୍ତାରେ ସେ କହିଛନ୍ତି ଉଭୟ ରାଷ୍ଟ୍ର ପାଇଁ ଏକ ଦୃଢ଼ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ଲାଗି ଏକାଠି କାମ କରିବା ପାଇଁ ସେ ଆସନ୍ତାକାଲି ବୈଠକକୁ ଅପେକ୍ଷା କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଗସ୍ତ ଭାରତ ଏବଂ ବ୍ରିଟେନ୍ ମଧ୍ୟରେ ଦୃଢ଼ ଏବଂ ଗତିଶୀଳ ସହଭାଗିତାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ। ସେ ଶୁକ୍ରବାର ସୋମନାଥ ମନ୍ଦିରରେ ଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ସେ ଗିର୍ ଜାତୀୟ ଉଦ୍ୟାନ ପରିଦର୍ଶନ କରିବା ସହ ଶାସନ ଗିର୍ରେ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟର ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ। ରାଷ୍ଟ୍ରପତି ମୁର୍ମୁ ଶନିବାର ଦିନ ଦ୍ୱାରକାର ଦ୍ୱାରକାଧୀଶ ମନ୍ଦିରରେ ଦର୍ଶନ ଏବଂ ଆରତୀ କରିବେ। ସେ ଅହମ୍ମଦାବାଦଠାରେ ଗୁଜରାଟ ବିଦ୍ୟାପୀଠର 71ତମ ସମାବର୍ତ୍ତନ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଭାରତୀୟ ବାୟୁସେନା ଆଜି ପାଳନ କରୁଛି ତା'ର ପ୍ରତିଷ୍ଠା ଦିବସ। ଭାରତୀୟ ସେନାର ଜାଗ୍ରତ ପ୍ରହରୀ ଭାବେ ନିଷ୍ଠା ଓ ସମର୍ପଣର ଭାବ ସହ ଆକାଶମାର୍ଗରୁ ଦେଶର ସାର୍ବଭୌମତ୍ୱକୁ ସୁରକ୍ଷା ଦେବା ପାଇଁ ବାୟୁସେନା କାର୍ଯ୍ୟ କରୁଛି। 1932 ଆଜିର ଦିନରେ ଭାରତୀୟ ବାୟୁସେନା ପ୍ରତିଷ୍ଠା କରାଯାଇଥିଲା। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ଭାରତୀୟ ବାୟୁସେନା ସର୍ବଦା ସାହସ ସମର୍ପଣ ଏବଂ ଉତ୍କୃଷ୍ଟତାର ଉଦାହରଣ ଦେଇଛି ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାୟୁସେନାର ବୀର ଯୋଦ୍ଧାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ବିଶେଷକରି ବିପଦ ସମୟରେ ଦେଶର ଆକାଶ ମାର୍ଗକୁ ସୁରକ୍ଷା ଦେବା କ୍ଷେତ୍ରରେ ବାୟୁସେନାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ହରିୟାଣାର ସୋନିପତ୍ର ପାଞ୍ଚି ଗୁଜରାନ ଗ୍ରାମରେ ଦିଲ୍ଲୀ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ପ୍ରାଇଭେଟ ଲିମିଟେଡ୍ର ଭାରତର ପ୍ରଥମ ବାଣିଜ୍ୟିକ ବୈଦ୍ୟୁତିକ ଟ୍ରକ୍ ବ୍ୟାଟେରୀ ସ୍ୱାପିଂ ଏବଂ ଚାର୍ଜିଂ ଷ୍ଟେସନର ଉଦ୍ଘାଟନ କରିଛନ୍ତି। କାର୍ଯ୍ୟକ୍ରମରେ ସେ କହିଛନ୍ତି, ସେହିଦିନ ଦୂରରେ ନାହିଁ ଯେତେବେଳେ ଭାରତ ବିମାନ ଇନ୍ଧନ ଉତ୍ପାଦନରେ ଏକ ନମ୍ଘର ସ୍ଥାନ ପାଇବ ଏବଂ ଚାଷୀମାନଙ୍କୁ ନଡ଼ା ଜାଳିବା ପରିବର୍ତ୍ତେ ନଡ଼ା ବ୍ୟବହାର କରିବାକୁ ଅନୁରୋଧ କରିଛନ୍ତି। ନଡ଼ାକୁ ଇନ୍ଧନ ଉତ୍ପାଦନ ପାଇଁ ବ୍ୟବହାର କରାଯିବା ଦ୍ୱାରା ସେମାନଙ୍କର ଆର୍ଥିକ ଅବସ୍ଥା ମଜବୁତ ହୋଇପାରିବ। ଶ୍ରୀ ଗଡ଼କରୀ କହିଛନ୍ତି, ଚାଷୀମାନେ ଏବେ ଇନ୍ଧନ ଯୋଗାଣକାରୀ ହେବେ, ନଡ଼ାରୁ ମଧ୍ୟ ଇନ୍ଧନ ତିଆରି ପାଇଁ କାମ କରାଯାଉଛି। ସେ କହିଛନ୍ତି, ଆମ ଦେଶରେ ବାୟୋ ବିଟୁମେନ୍ ତିଆରି ପାଇଁ 5 ନିୟୁତ ଟନ୍ ନଡ଼ା ବ୍ୟବହାର କରାଯାଉଛି। ଇଥାନଲ ବିଷୟରେ ଆଲୋଚନା କରି ସେ କହିଛନ୍ତି, ମକାରୁ ଇଥାନଲ ଉତ୍ପାଦନ କରାଯାଉଛି, ଯାହା ମକାର ବଜାର ବୃଦ୍ଧି କରିଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଆଗାମୀ ବିହାର ବିଧାନସଭା ନିର୍ବାଚନରେ ବୃଦ୍ଧ, ଦିବ୍ୟାଙ୍ଗଜନ ଏବଂ ସେବାରେ କାର୍ଯ୍ୟରତ ଭୋଟରମାନଙ୍କୁ ପୋଷ୍ଟାଲ ବ୍ୟାଲଟ୍ ବ୍ୟବହାର କରି ଭୋଟ୍ ଦେବା ପାଇଁ ନିର୍ବାଚନ କମିଶନ ସୁବିଧା ପ୍ରଦାନ କରିଛି। କମିଶନ କହିଛନ୍ତି, 85 ବର୍ଷରୁ ଅଧିକ ବୟସର ମତଦାତା ଏବଂ ଦିବ୍ୟାଙ୍ଗ ଥିବା ଭୋଟରମାନେ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ସେମାନଙ୍କର ଭୋଟ୍ ଦେଇପାରିବେ। କମିଶନ ଏକ ବିବୃତ୍ତିରେ କହିଛନ୍ତି, ଏହି ପ୍ରକାରର ଭୋଟରମାନେ ଫର୍ମ 12D ବ୍ୟବହାର କରି ଏହି ସୁବିଧା ପାଇପାରିବେ ଏବଂ ନିର୍ବାଚନର ବିଜ୍ଞପ୍ତି ଜାରି ହେବାର 5 ଦିନ ମଧ୍ୟରେ ସେମାନଙ୍କର ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଖରେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ତାହାକୁ ଦାଖଲ କରିପାରିବେ। କମିଶନ କହିଛନ୍ତି, ଭୋଟ୍ ତାରିଖରେ ଅତ୍ୟାବଶ୍ୟକ ସେବାରେ ଥିବା ଭୋଟରମାନେ ସେମାନଙ୍କ ସମ୍ପୃକ୍ତ ବିଭାଗର ନିଯୁକ୍ତ ନୋଡାଲ ଅଧିକାରୀଙ୍କ ଜରିଆରେ ପୋଷ୍ଟାଲ ବାଲାଟ ସୁବିଧା ପାଇଁ ଆବେଦନ ମଧ୍ୟ କରିପାରିବେ। ନିର୍ବାଚନ କମିଶନ କହିଛନ୍ତି, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ, ବିଦ୍ୟୁତ୍, ଟ୍ରାଫିକ୍, ଆମ୍ବୁଲାନ୍ସ ସେବା, ବିମାନ ଚଳାଚଳ ଏବଂ ଦୂରଗାମୀ ସରକାରୀ ସଡ଼କ ପରିବହନ ନିଗମ ଭଳି ଅତ୍ୟାବଶ୍ୟକ ସେବାଗୁଡ଼ିକ ଏହି ସୁବିଧା ଅଧୀନରେ ଅନ୍ତର୍ଭୁକ୍ତ। ଆନ୍ଧ୍ରପ୍ରଦେଶର ଡକ୍ଟର ବିଆର୍ ଆମ୍ବେଦକର କୋନସୀମା ଜିଲ୍ଲାର ରାୟବରମ୍ ମଣ୍ଡଳରେ ଥିବା ଏକ ବାଣ କାରଖାନାରେ ଆଜି ବିସ୍ଫୋରଣ ଘଟିବାରୁ 6 ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିବା ସହ 2 ଜଣ ଆହତ ହୋଇଛନ୍ତି। ଏକ ଫାୟାର ୱାର୍କର୍ସ ୟୁନିଟ୍ରେ ଶ୍ରମିକମାନେ ବାଣ ତିଆରି କରୁଥିବା ସମୟରେ ଏହି ଅଘଟଣ ଘଟିଥିଲା। ୟୁନିଟ୍ ପରିଚାଳନା ବେଳେ କୌଣସି ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ପୁଲିସ୍ କହିଛି। ଜିଲ୍ଲା ପୁଲିସ୍ ଅଧୀକ୍ଷକ ରାହୁଲ ମୀନା କହିଛନ୍ତି, ଏହି ବାଣ କାରଖାନା ଲାଇସେନ୍ସ ପ୍ରାପ୍ତ ଥିଲା। ଆହତମାନଙ୍କୁ ଚିକିତ୍ସା ପାଇଁ କାକିନଡ଼ାର ସରକାରୀ ହସ୍କିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାର କାରଣ, ବର୍ତ୍ତମାନର ସ୍ଥିତି, ଉଦ୍ଧାର କାର୍ଯ୍ୟ, ଚିକିତ୍ସା ସହାୟତା ଏବଂ ଅନ୍ୟାନ୍ୟ ବିଷୟ ନେଇ ସେ ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତି। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଧାତୁ ଜୈବ ଢାଞ୍ଚା ବିକାଶ ପାଇଁ ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆର 3 ଜଣ ବୈଜ୍ଞାନିକ ଚଳିତ ବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଣବିକ ଗଠନ ବେଳେ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ପ୍ରବାହିତ ହୋଇପାରିବା ନେଇ ଗବେଷଣା ପାଇଁ ସୁସୁମ କିତାଗାୱା, ରିଚାର୍ଡ ରବସନ୍ ଏବଂ ଓମର ଏମ୍ ୟାଗି ଏହି ପୁରସ୍କାର ପାଇବେ। ଶ୍ରୀ କିଟାଗାୱା ଜାପାନର କ୍ୟୋଟୋ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବାବେଳେ ରିଚାର୍ଡ ରବସନ୍ ବର୍ତ୍ତମାନ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଭାବେ କାର୍ଯ୍ୟରତ। ସେହିପରି ୟାଗି ବର୍ତ୍ତମାନ ଆମେରିକାର ବର୍କଲିର କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି। ମନୋନୀତ ହୋଇଥିବା ବୈଜ୍ଞାନିକଙ୍କ ମଧ୍ୟରେ 11 ନିୟୁତ ସ୍ୱିଡିସ୍ କ୍ରୋନର ପୁରସ୍କାର ଆକାରରେ ଭାଗ କରାଯିବ। ଭାରତ ଦୂରଦୃଷ୍ଟି ସମ୍ପନ୍ନ ଟାଇଗର ଆର୍ଟ 2047 ଯୋଜନା ଅଧୀନରେ ପ୍ରତ୍ୟେକ ସମ୍ଭାବ୍ୟ ବାଘ ଭୂଦୃଶ୍ୟକୁ ସୁରକ୍ଷିତ ରଖିବା ପାଇଁ କାର୍ଯ୍ୟ କରୁଛି ବୋଲି ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ନୂଆଦିଲ୍ଲୀରେ ଗ୍ଲୋବାଲ୍ ବିଗ୍ କ୍ୟାଟ୍ ଫଟୋଗ୍ରାଫି ପ୍ରତିଯୋଗିତା 2025ର ପୁରସ୍କାର ସମାରୋହରେ ଅଧ୍ୟକ୍ଷତା କରି ଶ୍ରୀ ଯାଦବ କହିଛନ୍ତି, ଭାରତ କେବଳ ଏହାର ସଂରକ୍ଷଣ ଢାଞ୍ଚାକୁ ମଜବୁତ କରିନାହିଁ, ବରଂ ବିକାଶ ଏବଂ ପ୍ରକୃତି କିପରି ସହାବସ୍ଥାନ କରିପାରିବ ତାହା ମଧ୍ୟ ପୁନଃ ପରିଭାଷିତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଅନ୍ୟାନ୍ୟ ପ୍ରକଳ୍ପର କଲେ ଉଦ୍ଘାଟନ। ଭାରତ ବ୍ରିଟେନ୍ ମୁକ୍ତ ବାଣିଜ୍ୟ ରାଜିନାମା ସବୁଠାରୁ ବଡ଼ ଚୁକ୍ତି ବୋଲି କହିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର୍। ଆସନ୍ତାକାଲିଠାରୁ ତିନିଦିନିଆ ଗୁଜରାଟ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତର ପ୍ରଥମ ବାଣିଜ୍ୟିକ ବୈଦ୍ୟୁତିକ ଟ୍ରକ୍ ବ୍ୟାଟେରୀ ସ୍ୱାପିଂ ଓ ଚାର୍ଜିଂ ଷ୍ଟେସନ୍ର ଉଦ୍ଘାଟନ କଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଏବଂ ଧାତୁ ଜୈବ ଢାଞ୍ଚା ବିକାଶ ପାଇଁ ତିନି ଜଣ ବୈଜ୍ଞାନିକ ପାଇବେ ଚଳିତ ବର୍ଷର ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର। ସମ୍ବାଦ ଶେଷ ହେଲା।